ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବଣାଇ ଜିଲ୍ଲା ପରିଷଦ ସଭ୍ୟ ଦଶରଥ ଓରାମଙ୍କୁ ହତ୍ୟା ଅଭିଯୋଗ। ତାଙ୍କ ଗଳା କାଟି ଯିବା ସହ ଶରୀରର ଅନେକ ସ୍ଥାନ କ୍ଷତାକ୍ତ। ଦେଓଗାଁ ନିକଟରେ ହତ୍ୟାର ଅଭିଯୋଗ। ବାଙ୍କିଠାରେ ଦଶରଥପୁର ନୂଆସାହିରେ ଚାଷୀ ହତ୍ୟା ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ବାଙ୍କ ବିହାରୀ ରାଉତ। ଫସଲ ହାନି ଓ ଋଣ ଚିନ୍ତାରେ ଆତ୍ମହତ୍ୟା ହୋଇଥିବାର ଅଭିଯୋଗ ହୋଇଛି। ଭୁବନେଶ୍ୱର ଠାରେ ମଞ୍ଚେଶ୍ୱର ଠାରେ ଡାଲି ମହଜୁଦ ଥିବା ଗୋଦାମ ସିଲ୍ ଗତକାଲି ଚଢ଼ଉ ହୋଇଥିଲା। ଆଜି ପବିତ୍ର ବିଜୟା ଦଶମୀ। ଜୟପୁରରେ ରାବଣ ପୋଡି ଓ ରାବଣ ପୋଡି ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।